Parvati Vasudevaya. Srimad Bhagavatam, Dasam Sanda, Teradhyaya, Shloka 25. Go Gopinam, Go Gopinam, Matrutasmin, Matrutasmin, Asit, Asit, Snehadhikam, Snehadhikam, Bina, Bina, Puravad, Puravad, Asu, Asu, Api, Api, Harehe, Harehe, Stupata, Stupata, Maya Bina, Maya Bina, Go Gopinam Matrutasmin Asit. Go Gopinam Matrutasmin Asit. Snehadhikam Binam. Snehadhikam Binam. Puravata Stoti Hare Stokata. Puravata Stoti Hare Stokata. Maya Bina, I don't think the lecture is important. No, I could wait until I get to the वर्तमान मध्य पूर्वपरि गो गोपीमान मातृस्नेह श्रीकृष्ण प्रति थिला प्रकृत क्षेत्र में कृष्ण प्रति से स्नेह से निज निज पुत्र अधिकपरी भाव से स्नेह प्रदर्शन में कृष्ण एवं से पुत्र मान पार्थक्य किंतु वर्तमान से पार्थक्य दूर होगा कहते निज पुत्र सहित अन्यकर पुत्र भेदभाव दर्शन अस्वाभाविक नुहे बहु रमणी अन्य पुत्र को मातृव स्नेह करती किंतु ता सत्वे भी सेना निज पुत्र एवं अन्य पुत्र मान भेदभाव प्रदर्शन करती किंतु वर्तमान गोपी मैंने से पुत्र एवं कृष्ण मध्य भेदभाव दर्शन करूना कारण ବ୍ରହ୍ମା ସେମାନଙ୍କ ପୁତ୍ରମାନଙ୍କୁ ହରଣ କରିଥିବାରୁ ଶ୍ରୀକୃଷ୍ଣ ସେମାନଙ୍କ ପୁତ୍ର ରୂପେ ନିଜେ ବିସ୍ତାର କରିଛନ୍ତି। ତେଣୁ ସେମାନଙ୍କ ପୁତ୍ରମାନଙ୍କ ପ୍ରତି ଏହି ଅତ୍ୟଧିକ ସ୍ନେହ ବ୍ରହ୍ମାଙ୍କ ପରି ମୋହିତ ହେବାର ଫଳ ଅଟେ। ପୂର୍ବେ ଶ୍ରୀଦାମା ସୁଦାମା ସୁବଳ ଆଦି କୃଷ୍ଣଙ୍କ ସଖାଙ୍କ ମା ମାନଙ୍କ ସେମାନଙ୍କ ପୁତ୍ରମାନଙ୍କ ପ୍ରତି ଏତେ ସ୍ନେହଶୀଳ ନଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ଯେପରିକି ସେମାନଙ୍କର ଆହୁରି ଆପଣାର ବୋଲି ମନେ କରୁଛନ୍ତି। ଶ୍ରୀ ସୁଖଦେବ ଗୋସ୍ୱାମୀ ଏହି ସ୍ନେହାଧିକ ବ୍ରହ୍ମା ଗୋପୀ ଗାଈ ଗୋପୀ ମାନଙ୍କର ମୋହ ରୂପେ ବର୍ଣ୍ଣନା କରିବାକୁ ଚାହୁଁଥିଲେ।
ପ୍ରକୃତରେ ମୁଁ କାଲି ଫୋନ୍ କରିଥିଲି ଆମର ରାମଦେବ ପ୍ରଭୁଙ୍କୁ ଯେ ଆଜି କେଉଁ ଶ୍ଳୋକ ପାଠ ହେବ, ସେ କହିଥିଲେ 24 ଶ୍ଳୋକ ପାଠ ହେବ, ସେଥିପାଇଁ ମୁଁ 24 ଶ୍ଳୋକ ପାଇଁ ପ୍ରିପେୟାର୍ ଆସିଥିଲି। ଏହାକୁ ଆମେ 25 ଶ୍ଳୋକ ଆଲୋଚନା କରିବା, ତେଣୁ ଆକ୍ଚୁଆଲି କେମିତି ଇଏ ହେବ ମୁଁ ପ୍ରିପେୟାର ନେଇଥିବାରୁ ମୁଁ କନ୍ଫର୍ମ ଲେଖିବା। ଯାହା ହଉ ରତନ ମହାରାଜ କହିଛନ୍ତି ଯେ ଆପଣ ଭାଗବତ ଯେଉଁ କଥା କହୁଛନ୍ତି ଆଗରୁ ପ୍ରିପେୟାର ହେଲେ ଭଲ, କିନ୍ତୁ ପ୍ରିପେୟାର ନ ହୋଇକି ମଧ୍ୟ ଜଣେ ଭାଗବତ କହିବା ପାଇଁ ପ୍ରସ୍ତୁତ ଥିବାର ଅଛି। ଆମେ ଆଗରୁ ପ୍ରିପେୟାର ହେଇନୁ ତାହେଲେ ଭାଗବତ କହିବୁନି, ଏଇଟା ନୁହଁ। ରତନ ମହାରାଜ ଏଇ ଭଳିଆରେ ପ୍ରଶ୍ନରେ କହିଛନ୍ତି, ତେଣୁ ଆପଣ ଯେଉଁ ଲେଖିଛନ୍ତି ଏଇଟା ପ୍ରକୃତରେ ଠିକ୍। ଏଇଭଳି ଭାବରେ ପାଠ ହେବା କଥା, ଗୋପୀନାମ ମାତୃତାସ୍ମିନ୍ ଆଶିଷ ସ୍ନେହାଧିକମ୍ ବିନା ପୂର୍ବତ୍ ଆଶୁ ଅପି ହରେଶ ତୋକତା ମାୟା ବିନା। ହରେଟା ଉପରେ ରହିବ। ଯାହା ହଉ, ତେଣୁ ଏଇ ଯେଉଁ ବ୍ରହ୍ମା ଯେଉଁ ମୋହ କରିଥିଲେ, ବ୍ରହ୍ମା ଭାବୁଥିଲେ କ'ଣ ଯେ ଭଗବାନଙ୍କୁ ଜାଣିପାରିବେନି, କ'ଣ କରିବେ, ଭଗବାନ ମନରେ କ'ଣ ଚିନ୍ତା ଥିବ, ସେ ହେଉଛନ୍ତି ବିଧି, ଏ ସବୁକିଛି ବିଧି ତିଆରି କରୁଛନ୍ତି, ସିଏ ସବୁକିଛି ବିଧି ସେ ତିଆରି କରୁଛନ୍ତି। ଆମେ ଯେଉଁଭଳି ଭାବରେ ଜନ୍ମ ପାଉଛେ, ଯେତିକି ଐଶ୍ୱର୍ଯ୍ୟ ପାଉଛେ, ଯେତିକି ବିଦ୍ୟା ପ୍ରାପ୍ତ ହେଉଛେ, ଯେତିକି ସୌନ୍ଦର୍ଯ୍ୟ ପ୍ରାପ୍ତ ହେଉଛେ, ଏସବୁ ବିଧି ନିର୍ଦ୍ଦିଷ୍ଟ କରିଛନ୍ତି। ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀଭୀର ଏସବୁ ବିଧି ନିର୍ଦ୍ଦିଷ୍ଟ କରିଛନ୍ତି। ଆମେ କ'ଣ କିଭଳି ଭାବରେ ଏ ଜନ୍ମରେ କେଉଁଠି ଜନ୍ମ ହେବା, କିଭଳି ଭାବରେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା, ଏସବୁ ବିଧି ନିର୍ଦ୍ଦେଶ କରିଛନ୍ତି। କାରଣ ପୂର୍ବ କର୍ମଫଳ ଅନୁସାରେ ସେସବୁ କରୁଛନ୍ତି, କିନ୍ତୁ ତାଙ୍କର ମଧ୍ୟ କର୍ମଫଳ ରହିଛି, ସେ ମଧ୍ୟ ଯେଉଁ କର୍ମ କରୁଛନ୍ତି ସେଇଟା ମଧ୍ୟ ନିର୍ଦ୍ଧାରିତ ହୋଇଛି। ଭାଗବତ ଚତୁର୍ଦ୍ଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଶିବଜୀ କଥା କହୁଛନ୍ତି ପ୍ରଚିତାମାନଙ୍କୁ, ସ୍ୱଧର୍ମନିଷ୍ଠ ସତଧର୍ମ ବି ପୁମାନ ବିରିଞ୍ଚିତା ମେତି ତଥା ପରାମିମା। ଜଣେ ଯଦି ଶହେ ଜନ୍ମ ଧରି ନିଜ ସ୍ୱଧର୍ମକୁ ପାଳନ କରିବେ ଠିକ୍ ଭାବରେ, ତାହେଲେ ସେ ବ୍ରହ୍ମାପୋଷ ପ୍ରାପ୍ତ ହେବେ, ବିରିଞ୍ଚିତା ବ୍ରହ୍ମାପୋଷ ପ୍ରାପ୍ତ ହେବେ। ତେଣୁ ବ୍ରହ୍ମା ଯଦିଓ ଏତେ ଏସବୁ ତାଙ୍କର ରହିଛି, ଶକ୍ତି ରହିଛି, ସମସ୍ତଙ୍କର ନିର୍ଦ୍ଧାରିତ କରୁଛନ୍ତି ବିଧି ଯେଉଁ ରହିଛି ଆମର, ଯେ ବିଧିର ଲିଖନ କିଏ କରିବ ଆନ ଗୋଟେ କଥା ରହିଛି, ବିଧି କହିଲେ ବ୍ରହ୍ମା, ବ୍ରହ୍ମା ଯାହା ଲେଖିଦେଇଛନ୍ତି ତାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ। କିନ୍ତୁ ଯଦିଓ କେହି ପରିବର୍ତ୍ତନ କରିପାରିବେ ନାହିଁ, କିନ୍ତୁ ତଥାପି ଭଗବାନ ସବୁକିଛି କରିପାରିବେ। ଭଗବାନ ହେଉଛନ୍ତି ଯେମିତି ଆମର ସୁପ୍ରିମକୋର୍ଟ ଗୋଟେ ଡିସିସନ୍ ଦେଲେ ଯେ ଜଣକୁ ମୃତ୍ୟୁଦଣ୍ଡ ଦିଆଗଲା, ସୁପ୍ରିମକୋର୍ଟ ଡିସିସନକୁ ଆଉ କେହି ତାକୁ ଆଉ କ'ଣ ତାକୁ ଆଉ ଇଏ କରିପାରିବେ ନାହିଁ, ଅପିଲ୍ କରିପାରିବେ ନାହିଁ ତା ବିରୁଦ୍ଧରେ, ଦ୍ୟାଟ୍ ଇଜ୍ ଫାଇନାଲ୍ ଡିସିସନ୍। କିନ୍ତୁ ସେ ବ୍ୟକ୍ତି ଯିଏ ଦଣ୍ଡପ୍ରାପ୍ତ ହୋଇଛନ୍ତି ସିଏ ଚାହିଁଲେ ରାଷ୍ଟ୍ରପତିଙ୍କୁ କ୍ଷମା ପ୍ରାର୍ଥନା କରିପାରିବେ ଏବଂ ରାଷ୍ଟ୍ରପତି ମଧ୍ୟ ଦେଇପାରିବେ। ସେହିଭଳି ଭାବରେ ବିଧିର ଲିଖନ ଯଦିଓ କେହି ଆମେ କରିପାରିବେ ନାହିଁ, କିନ୍ତୁ ଭଗବାନ କୃଷ୍ଣ ତାକୁ ପରିବର୍ତ୍ତନ କରିପାରିବେ। ତେଣୁ ଯାହା ହଉ, ପ୍ରକୃତରେ ଭଗବାନଙ୍କର ଇଚ୍ଛା ବ୍ୟତୀତ କିଛି କାର୍ଯ୍ୟ ହୋଇପାରିବ ନାହିଁ। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଅନୁମନ୍ତା ଉପଦ୍ରଷ୍ଟା ଅନୁମନ୍ତା ଚ ଭର୍ତ୍ତା ଭକ୍ତା ମହେଶ୍ୱର ପରମାତ୍ମା ଚାପିତ ଦେଶମିନ୍ ପୁରୁଷ କର। ଭଗବାନ ପରମାତ୍ମା ରୂପରେ ସମସ୍ତଙ୍କର ହୃଦୟ ରହିଛନ୍ତି ଏବଂ ବ୍ରହ୍ମାଙ୍କ ହୃଦୟରେ ଅଛନ୍ତି ନା ନାହିଁ, ବ୍ରହ୍ମାଙ୍କ ହୃଦୟରେ ବି ଅଛନ୍ତି ନା, ତେଣୁ ସିଏ ଅନୁମତି ଦେଉଛନ୍ତି, ଉପଦ୍ରଷ୍ଟା ସେ ସବୁ କିଛିର ସାକ୍ଷୀ ଏବଂ ଅନୁମାନତା ସେ ସବୁ କିଛି ଅନୁମତି ପ୍ରଦାନ କରୁଛନ୍ତି ଏବଂ ସେ ପ୍ରକୃତରେ ଉପଭୋଗକାରୀ, ସେ ମଧ୍ୟ ସବୁ କିଛିର ପାଳନ କରୁଛନ୍ତି, ପୋଷଣ କରୁଛନ୍ତି ଏବଂ ସବୁ କିଛିର ସେ ହେଉଛନ୍ତି ମାଲିକ। ତେଣୁ ବ୍ରହ୍ମା ମୋହିତ ହେଇଗଲେ ଯେ ଭଗବାନ ଯଦି ହେଇଥିବେ ତାହେଲେ ଏଭଳି ଖାଦ୍ୟ ଗ୍ରହଣ କରିବେ କ'ଣ, ତାଙ୍କ ସାଙ୍ଗମାନଙ୍କ ପାଖରୁ ତାଙ୍କ ଅଇଟା ଖାଇବେ? ଭଗବାନଙ୍କୁ ଭୋଗ ଲଗାଇବା ପାଇଁ କେତେ ପ୍ରକାର ବ୍ୟବସ୍ଥା ରହିଛି, ବିଧି ରହିଛି, ସବୁ ସେ ସବୁ ଶୁଚି ଭାବରେ ସବୁ ନିର୍ମାଣ ତିଆରି ହେବ, ଖାଦ୍ୟ ପ୍ରସ୍ତୁତ ହେବ, ତାଙ୍କୁ ବିଭିନ୍ନ ବେଦ ମନ୍ତ୍ରରେ ତାଙ୍କୁ ଭୋଗ ଅର୍ପଣ କରାଯିବ। ଅବଶ୍ୟ ଭଗବାନ କହିଛନ୍ତି ଭଗବତ ଗୀତା ନବମ ଅଧ୍ୟାୟରେ ଯେ କତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋମେ ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତି ଭବତଂ ଅସ୍ମାଭି ପ୍ରତାପନ। ଯଦିଓ ଜଣେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଭକ୍ତି, ସେଠି ଦୁଇ ଥର ଭଗବାନ କହିଛନ୍ତି, ଭକ୍ତିର ସହିତ ଜଣେ ଯଦି ଅର୍ପଣ କରିବେ ତାହେଲେ ଭଗବାନ ସେଟାକୁ ଗ୍ରହଣ କରିବେ। ଯେମିତି ବିଦୁରଙ୍କର ପତ୍ନୀ ଭଗବାନ ପ୍ରତି ଏତେ ଭକ୍ତିଭାବ ରହିଛି ଯେ ସେ ଭାବବିହୋଳ ହେଇ କଦଳୀର ଚୋପାକୁ ଦେଉଛନ୍ତି ଖାଇବା ପାଇଁ, କଦଳୀକୁ ଫିଙ୍ଗି ଦେଉଛନ୍ତି। ବା ଆମର ଶବରୀ ଯେତେବେଳେ ଭଗବାନ ରାମଚନ୍ଦ୍ର ଆସିଛନ୍ତି, ବହୁ ବର୍ଷ ଅପେକ୍ଷା କଲା ପରେ ସେ ପାଇଛନ୍ତି, ବୃଦ୍ଧା ହେଇଯାଇଛନ୍ତି ସେ ଶବରୀ। ପୂର୍ବଜନ୍ମରେ ସେ ଥିଲେ ଜଣେ ରାଜକୁମାରୀ ଥିଲେ ଏବଂ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ସେ ତ୍ରିବେଣୀରେ ଯେଉଁ ରହିଛି, ଆମର ପ୍ରୟାଗର ତ୍ରିବେଣୀ ରହିଛି, ସେଠି ସେ ମାନେ କ'ଣ ସେଠି ବୁଡ଼ିକିରି ସେ ଶରୀର ତ୍ୟାଗ କରିଥିଲେ, ପରଜନ୍ମରେ ଭଗବାନ ପ୍ରାପ୍ତ ହେବେନି। ଏଭଳି ଶବରୀ ଜନ୍ମ ଜନ୍ମ ଧରି ଭଗବାନଙ୍କୁ ସେ ପାଇବା ପାଇଁ ଚେଷ୍ଟା କରିଛନ୍ତି। ତେଣୁ ଏ ଜନ୍ମରେ ଯେତେବେଳେ ମାତଙ୍କ ଋଷିଙ୍କ ଆଶ୍ରମକୁ ଯାଇଛନ୍ତି, ମାତଙ୍କ ଋଷି ତାଙ୍କୁ କହିଛନ୍ତି ଯେ ତମେ ଏଇଠି ରୁହ, ତମ ଭଗବାନ ତମ ପାଖକୁ ଆସିବେ। ତେଣୁ ଭଗବାନ ଯେତେବେଳେ ସେ ଦେଖିଛନ୍ତି ସେତେବେଳେ ସେହିପରି ଭାବେ ପ୍ରେମ ବିହୋଳ ହେଇ ସେସବୁ ଯେଉଁ କୋଳି ସବୁ ରଖିଥିଲେ ଭଗବାନ ପାଇଁ, ସବୁଦିନ ସେ ଭଗବାନଙ୍କୁ ଖାଦ୍ୟ ଲଗାଉଛନ୍ତି, ଭୋଗ ଲଗାଉଛନ୍ତି, ସେସବୁ କୋଳିକୁ ନିଜେ ଚାଖିକିରି କେଉଁଟା ମିଠା କେଉଁଟା ଖଟା, ମିଠା କୋଳି ଭଗବାନ ଦେଉଛନ୍ତି, ଆପଣ ନିଜେ ଅଇଁଠା ବେଗି ଦେଉଛନ୍ତି। କିନ୍ତୁ ବ୍ରହ୍ମା ତଥାପି ଯେହେତୁ ସେ ବିଧି ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ, ବିଧି ଓ ଶାସ୍ତ୍ର ନିୟମ ଅନୁସାରେ ସେ କାର୍ଯ୍ୟ କରିବେ, ଶାସ୍ତ୍ର ବହିର୍ଭୂତ ଜିନିଷ ସେ କରିବେ ନାହିଁ, କାରଣ ସେ ହେଉଛନ୍ତି ବିଧି, ଏସବୁ ଶାସ୍ତ୍ର ନିୟମ ଭଗବାନଙ୍କ ଠାରୁ ସେ ଶିକ୍ଷା ଗ୍ରହଣ କରିଛନ୍ତି, ତାପରେ ସମସ୍ତ ଶାସ୍ତ୍ର ସେ ରଚନା କରିଛନ୍ତି ବ୍ରହ୍ମା। ତେଣୁ ବିଧି ଅନୁସାରେ ସେ ଦେଖିଲେ ଏଇଟା ଠିକ୍ ଭାବରେ ହେଉନି, ଭଗବାନ ଏଭଳି ଭାବରେ ଖାଦ୍ୟ ଗ୍ରହଣ କରିବା କଥା ନୁହଁ। ସେ ଯେଉଁ ରାଗାନୁଭା ଭକ୍ତି ବିଷୟରେ ସେ ତାଙ୍କର ଆଉ ଚିନ୍ତା କରିପାରିନାହାନ୍ତି, ତେଣୁକରି ସେ ଆଉ ପରୀକ୍ଷା କରିବାକୁ ଚାହୁଁଛନ୍ତି ପ୍ରକୃତରେ ଭଗବାନ ନା ଭଗବାନଙ୍କ ଉଭୟରେ। ଯଦିଓ ଆସିଲେ ପୁଣି ଚାଲିଯାଇଥିବେ, ଭଗବାନଙ୍କର ବହୁତ କିଛି ରହିଛି, ଅସମ୍ଭବକୁ ସମ୍ଭବ କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ, ତେଣୁ ସେ ମୋହ ହେଇ ସେ ଭାବୁଛନ୍ତି ଇଏ ଭଗବାନ ହେଇପାରିବେ ନାହିଁ, ତେଣୁ ପରୀକ୍ଷା କରିବା ପାଇଁ ସେ ଯେତେବେଳେ ନେଇଯାଇଛନ୍ତି, ପ୍ରଥମେ ତାଙ୍କ ବତ୍ସମାନଙ୍କୁ ହରଣ କରିଛନ୍ତି, ତାପରେ ତାଙ୍କର ସାଙ୍ଗ ବାଳକମାନଙ୍କୁ ହରଣ କରିଛନ୍ତି। ଏ ପାଞ୍ଚ ବର୍ଷର ଲୀଳା ଏସବୁ ହେଇଛି, କୁମାର ଲୀଳା ପଞ୍ଚମ ବର୍ଷରେ ଏଇ ଲୀଳା ଏସବୁ ହେଇଛି। ତେଣୁ ତାକୁ ନେଇକିରି ଯେତେବେଳେ ରଖିଦେଇଛନ୍ତି ଅନ୍ୟ ସ୍ଥାନରେ ରଖିଛନ୍ତି, ଭଗବାନ ଯେତେବେଳେ ଯାଇଥିଲେ ଦେଖିବା ପାଇଁ ବର୍ଷାମାନଙ୍କୁ ଦେଖିଲେ ବର୍ଷାମାନେ ନାହାନ୍ତି, ପୁଣି ଯେତେବେଳେ ଦେଖୁଛନ୍ତି ତାଙ୍କର ସାଙ୍ଗ ବାଳକମାନେ ନାହାନ୍ତି, ତାଙ୍କ ସାଙ୍ଗେ ସାଙ୍ଗେ ସେ ଜାଣିପାରିଲେ ଇଏ ହେଉଛି ବିଧିର କାର୍ଯ୍ୟ, ବିଧିଙ୍କର କାର୍ଯ୍ୟ, ବ୍ରହ୍ମାଙ୍କର କାର୍ଯ୍ୟ, ମୋର ପୁତ୍ରର କାର୍ଯ୍ୟ, ବ୍ରହ୍ମା ହେଉଛନ୍ତି ତାଙ୍କ ପୁତ୍ର, ମୋର ପୁତ୍ରର କାର୍ଯ୍ୟ, ମୋର ମୋତେ ପରୀକ୍ଷା କରିବା ପାଇଁ ଏସବୁ କରିଛି ସେ। ତେଣୁ ଭଗବାନ ସାଙ୍ଗେ ସାଙ୍ଗେ ନିଜକୁ ବିସ୍ତାର କରିଛନ୍ତି, ଯେତେ ଗାଭୀ ଥିଲେ, ଯେ ଗାଭୀ ନୁହଁ, ଯେତେ ବତ୍ସା ଥିଲେ, ଯେତେ ସାଙ୍ଗ ମାନେ ଥିଲେ, ନିଜକୁ ପୂର୍ଣ୍ଣ ଭାବରେ ବିସ୍ତାର କରିଛନ୍ତି। ସେଇଭଳି ଭାବରେ ସେ ଯେଉଁଭଳି ଭାବରେ ଯେଉଁ ତାଙ୍କର ରହିଛି ସ୍ୱଭାବ ରହିଛି, ଯେଉଁଭଳି ଭାବରେ ସେ ବସ୍ତ୍ର ପରିଧାନ କରିଥିଲେ, ଯେଉଁଭଳି ଭାବରେ କଥା କହୁଛନ୍ତି, ଆମେ ଏତେ ଲୋକ ଅଛେ, କୋଟି କୋଟି ଲୋକ ଅଛନ୍ତି, ତାଙ୍କର କଣ୍ଠସ୍ୱର କାହାର କାହା ସହିତ ମିଳୁନି, ଅଲଗା ସବୁ ସ୍ୱର ରହିଛି, କାରଣ ସେସବୁ ନିଜ ଯେଉଁ ରହିଛି ପୂର୍ବଜନ୍ମର କଥା ଅନୁସାରେ ସେସବୁ ରହିଛି, ଭିନ୍ନତା ରହିଛି, ଦୁଇ ଜଣଙ୍କର ସମାନ ମନୋଭାବ ରହିପାରିବନି, ଅଲଗା ଅଲଗା ମନୋଭାବ ରହିବ, ତେଣୁ ସେହି ଅନୁସାରେ ସମସ୍ତଙ୍କର କଣ୍ଠସ୍ୱର ମଧ୍ୟ ବଦଳି ଯାଉଛି। ତେଣୁ ଭଗବାନ ନିଜକୁ ଏଭଳି ଭାବେ ବିସ୍ତାର କରିଛନ୍ତି ଯେ କେହି ଜାଣିପାରିବ ନାହିଁ ଇଏ ସୁବଳ ନାହିଁ ଭଗବାନ ଆଉ କିଏ ଜାଣି। ସେଭଳି ଭାବରେ ନିଜକୁ ବସ୍ତ୍ର ପରିଧାନ କରିଛନ୍ତି, ସେଭଳି ଭାବରେ କଥା କହୁଛନ୍ତି, ସେଭଳି ଭାବରେ ତାଙ୍କର ସ୍ୱଭାବ ହେଇଛି, ତେଣୁ ଭଗବାନ ନିଜକୁ ବିସ୍ତାର କରି ଯେତେବେଳେ ଫେରୁଛନ୍ତି, ସନ୍ଧ୍ୟାବେଳେ ଫେରୁଛନ୍ତି, ସେତେବେଳେ ତାଙ୍କର ସାଙ୍ଗ ବାଳକମାନେ ତାଙ୍କ ନିଜ ନିଜ ଘରକୁ ଯାଇଛନ୍ତି, ତାଙ୍କର ମା' ମାନେ ତାଙ୍କୁ ଦେଖି ତାଙ୍କର ସ୍ନେହ ଯେଭଳି ଭାବରେ ପୁତ୍ରଙ୍କ ପ୍ରତି ସ୍ନେହ ରହେ ଆଜି ସେ ବଢ଼ିଯାଉଛି, କିନ୍ତୁ ସେମାନେ ଜାଣିପାରୁନାହାନ୍ତି, ମାନେ ପୁଅକୁ ଯେଭଳି ଭାବରେ ସ୍ନେହ କରୁଥିଲେ ତାଙ୍କର ସ୍ନେହ ଅଧିକ ହେଉଛି, ସେଇଟା କ'ଣ ପାଇଁ ହେଉଛି ସେମାନେ ବୁଝିପାରୁନାହାନ୍ତି। ଏବଂ ସେହିଭଳି ଭାବରେ ବର୍ଷାମାନେ ମଧ୍ୟ ଯେତେବେଳେ ଯାଇକି ପହଞ୍ଚନ୍ତି ତାଙ୍କର ଗୋଷ୍ଠରେ, ତାଙ୍କର ଗାଭୀମାନେ ଯେତେବେଳେ ଆସୁଛନ୍ତି, ଗାଭୀମାନେ ମଧ୍ୟ ତାଙ୍କୁ ବହୁତ ସ୍ନେହ କରୁଛନ୍ତି, ତାଙ୍କୁ ବହୁତ ଲେହ ବା କ'ଣ ଯେଉଁ ତାଙ୍କୁ ଚାଟୁଛନ୍ତି, ଏସବୁ ମୁହୁ ମୁହୁ ବୋଲି କୁହାଯାଇଛି, ବହୁତ ତାଙ୍କୁ ଯେତେବେଳେ ତାଙ୍କର ପୂର୍ବ ଶ୍ଳୋକରେ ଯେଉଁ କୁହାଯାଇଛି ଯେ ସୋପାନ ସୋପାନ ବର୍ଷତରାଣ ପାୟନ ମୁହୁ ଲିହନ୍ତ୍ୟ ଲିହନ୍ତ୍ୟ, ମାନେ ତାଙ୍କୁ ଚାଟୁଛନ୍ତି, ଜୀବାରେ ଚାଟୁଛନ୍ତି ତାଙ୍କର ବର୍ଷାମାନଙ୍କୁ, କାରଣ ମୁହୁ ଶବ୍ଦ ବ୍ୟବହାର କରାଯାଇଛି, ମୁହୁ ମାନେ ଅତି ସବୁବେଳେ ପାଇଁ ସେଇଭଳି ଭାବରେ ଲିପିଯାନ୍ତି, କ'ଣ ଲିହନ୍ତ୍ୟ ଲିହନ୍ତ କରୁଛନ୍ତି ବା ତାଙ୍କୁ ଚାଟୁଛନ୍ତି ଜୀବାରେ, କାରଣ ଏସବୁ ତାଙ୍କର ଅଧିକ ସ୍ନେହ, ଏଇଟା ସେମାନେ ଜାଣିପାରୁନାହାନ୍ତି କ'ଣ ପାଇଁ ଏଇଟା ଅଧିକ ସ୍ନେହ ତାଙ୍କର ହେଉଛି। ତେଣୁ ବର୍ତ୍ତମାନ ପଚିଶ ଶ୍ଳୋକରେ ସେ କଥା କହୁଛନ୍ତି ଯେ ଗୋପ ପିନାମ ମାତୃତା ସ୍ମିନ୍, ଗାଈମାନେ ଗୋମାନେ ଗାଭୀମାନେ ଏବଂ ଗୋପୀମାନେ ଏମାନେ ମାତୃତା ସ୍ମିନ୍, ଏମାନେ ସବୁ ଭଗବାନଙ୍କ ସହିତ ବାତ୍ସଲ ରସରେ ସମ୍ବନ୍ଧିତ, ମାତୃତା ସ୍ମିନ୍ ବାତ୍ସଲ ରସ, ଆମ ସମସ୍ତଙ୍କର ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ଯେଉଁଭଳି ଭାବରେ ଆମର ଏ ଭୌତିକ ଜଗତରେ ବିଭିନ୍ନ ସମ୍ବନ୍ଧ ରହିଛି, ସେହିଭଳି ଭାବରେ ଭଗବାନଙ୍କ ସହିତ ଆମେ ଯେହେତୁ ଭଗବାନଙ୍କର ଅଂଶ, ସନାତନ ଭାବରେ ଆମେ ଭଗବାନଙ୍କର ଅଂଶ, ସେଥିପାଇଁ ଆମର ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। ତେଣୁ କିଏ କ'ଣ ଦାସ ରାସରେ ସମ୍ବନ୍ଧିତ ହେଇଛି, ଦାସ ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ, କିଏ ସତ୍ୟ ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ, କାହାର ସମ୍ବନ୍ଧ ରହିଛି ସତ୍ୟ ସମ୍ବନ୍ଧ, କାହାର ବାତ୍ସଲ୍ୟ ସମ୍ବନ୍ଧ ରହିଛି, କାହାର ମାଧୁର୍ଯ୍ୟ ସମ୍ବନ୍ଧ ରହିଛି, ଦାସ ସତ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ଏଇ ବ୍ରଦରେ ଏଇ ଚାରୋଟି ସମ୍ବନ୍ଧ ରହିଛି, ଏଇ ଚାରୋଟି ଭାବ ରହିଛି, ପାଞ୍ଚଟି ଭାବ ଯେଉଁ ରହିଛି ତା ଶାନ୍ତ ଭାବ, ସେ ଶାନ୍ତ ଭାବଟା ବୈକୁଣ୍ଠ ଲୋକରେ ଅଛି, କିନ୍ତୁ ବୃନ୍ଦାବନରେ ସେସବୁ ଶାନ୍ତ ଭାବ ନାହିଁ। ତେଣୁ ଭଗବାନ କହିଛନ୍ତି ଚାରି ଭାବ ଭକ୍ତି ଦିଆ ନାଚାମ ଭୁବନ, ମହାପ୍ରଭୁଙ୍କ ଆସିଛନ୍ତି ଏହି ଚାରି ଭାବକୁ ପ୍ରଦାନ କରିଛନ୍ତି, ଦାସ୍ୟ ସତ୍ୟ ବାତ୍ସଲ୍ୟ ଏବଂ ମାଧୁର୍ଯ୍ୟ। ତେଣୁ ବାତ୍ସଲ୍ୟ ରସ ଯେଉଁ ରହିଛି, ଏ ବାତ୍ସଲ୍ୟ ରସରେ ଯେଉଁମାନେ ସମ୍ବନ୍ଧ ଦେଇଛନ୍ତି ଭଗବାନଙ୍କ ସହିତ ଗୋପୀମାନେ ଏବଂ ଗାଭୀମାନେ, ଏମାନେ ସମସ୍ତେ ଭଗବାନ ସହିତ ବାତ୍ସଲ୍ୟ ରସରେ ସମ୍ବନ୍ଧିତ ରହିଛନ୍ତି। ତେଣୁ ଭଗବାନଙ୍କୁ କୃଷ୍ଣଙ୍କୁ ଦେଖିଲେ ସେମାନଙ୍କର ଏହି ବାତ୍ସଲ୍ୟ ରସ ଜାଗ୍ରତ ହୁଏ, ଗାଭୀମାନେ ମଧ୍ୟ କୃଷ୍ଣଙ୍କୁ ଦେଖିଲେ ତାଙ୍କର ସେହିଭଳି ଭାବରେ ବାତ୍ସଲ୍ୟ ରସ ଜାଗ୍ରତ ହୁଏ। ଭଗବାନ କୃଷ୍ଣ କେତେବେଳେ ଡାଇରେକ୍ଟ ମୁହଁ ଲଗେଇକିରି ତାଙ୍କର ସ୍ତନ୍ୟପାନ କରନ୍ତି, ଗାଭୀମାନଙ୍କର ଯେମିତି ବଛୁରୀ ମାନେ ସ୍ତନ୍ୟପାନ କରନ୍ତି, କ୍ଷୀର ପାନ କରନ୍ତି, ସେହିଭଳି ଭାବରେ ସେମାନେ ମଧ୍ୟ ପାନ କରନ୍ତି। ଜୟ ଶ୍ରୀ ଦାସ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ। ତେଣୁ ବାତ୍ସଲ୍ୟ ରସ ରହିଛି, ଯେହେତୁ କୃଷ୍ଣଙ୍କ ସହିତ ତାଙ୍କର ବାତ୍ସଲ୍ୟ ରସ ରହିଛି, ସେଥିପାଇଁ ଗୋପୀମାନେ ନିଜ ପୁଅ ଅପେକ୍ଷା କୃଷ୍ଣଙ୍କୁ ଅଧିକ ସ୍ନେହ କରନ୍ତି, एक विपरीत कथा से लिखे साधारणतः माँ मैंने निज पुओ को जो भाव स्नेह करती अन्य पे भाव स्नेह करेंगे ना टे कम स्नेह करेंगे एत स्नेह निज पु स्नेह करें कि वृंदावन ठीक विपरीत होता गोपी मैंने जो मैंने भगवान सहित बात्सल संबंधित से मैंने निज पु अपेक्षा कृष्ण को अधिक भल पाते किंतु आज सब परिवर्तन होगा तांको पुओ को जी भल पाँच कृष्ण से भाव भल पाँच कारण कृष्ण निज विस्तार कर गोप बिना मातृतास्मिन आसीत स्नेहा अधिकां बिना आगे कृष्ण स्नेह अधिक थिला कारण कृष्ण कृष्ण सहित आम प्रकृत में सब निर्दिष्ट सब संबंध रही आमने आमर जेहेतु आम बद्ध अवस्था अच्छे भगवान प्रति आम से आकर्षण आम जापर नहीं भगवान प्रति जो आकर्षण रही भगवान प्रति जो संबंध आम रही भूली जाइए कि जो मुक्त जीव से संबंधा भूली जाती ना से भगवान सहित संबंध रही सब स्मरण था जमी अर्जुन अवश्य अर्जुन भगवान नित्य सखा नित्य पार्षद कि अर्जुन भगवान चाहूले अर्जुन को मोह हाँपी मोहित हो गले भगवान अर्जुन मध्यम समग्र मानव समाज को यही भगवद गीतार ज्ञान प्रदान करेंगे तेणु अंतिम जो भगवान पचारे कचित एत सुत पार्थ तया कटेण चेरसा कचित अज्ञान समूह सस्ते धनंजय भगवद गीता भगवान कहते तीन प्रकार शुणवार विधि कही भगवान जो मैंने भगवद गीता को श्रवण करेंगे जो मैंने श्रद्धावान अनसूयश्च शुणिया दिजोनर सोपी मुक्त सुभा लोका प्राप्त पुण्यकर्मा जो मैंने भगवदगीता को श्रवण करेंगे श्रद्धा सहित भगवान प्रति कौन ईर्षा न रखी जो श्रवण करेंगे श्रद्धावान अनसूयश्च शुणिया दिजोनर जो मैंने ये श्रवण करेंगे ताहले कौन हम ना से सोपी मुक्त सुभा लोका प्राप्त से यही अशुभ लोक मुक्त हो अशुभ लोक मुक्त हो पुण्यकर्म लोक मान सब जीवे से मुक्त शुभ लोक प्राप्त पुण्यकर्मणा पुण्यकर्म लोक मैंने जो जाती से सब स्थान से जन्मग्रहण करेंगे यदि से श्रद्धार सहित श्रवण करेंगे जो मैंने भगवान कथा को भगवान जी कहते अर्जुन को सही भाव में गुरु जो शिष्य से भाव कौन कचित एक सुधम एकाग्र चित्त श्रवण करेंगे तेल कौन हम ना तर मोह दूर हम क्योंकि भगवान पचारे अर्जुन कचित एकदम सुतम पार्थ तया कैगण चेतसा कचित अज्ञान समूह प्रणस्पति धनंजय तुम अज्ञान एवं मोह दूर है ना नहीं अर्जुन मध्य कहे प्रकृत मोह मोर मोह दूर हो नष्ट मोह स्मृति लब्धा तो प्रसादात्मार्जित स्थितोस्मी गत संदेह कही सी वचन तब मोर बर्तन मोह नष्ट मोह नष्ट आम स्मृति फेरी आसो जेहेतु आम समस्त मोहित अच्छे तेणु भगवान सहित जो आम संबंध रही से स्मृति आम ना नष्ट तेनालीराम मोह पूरा होते से स्मृति भी फेरी आस तेणु भगवान सहित आम कि संबंध रही से संबंध को आम जापर तेणु अर्जुन कहते स्थितोस्मी गत सन्देह मोर आप सन्देह ना करे वचन कब आप कथा को निश्चित भाव कार्यकारी करेंगे तेणु भगवद गीता 13 अध्याय भगवान कहते आग प्रकार श्रवण विधि जे अन्येतु एवं अदानतो श्रुत्या नैव उपासते तेपि चांति तरंति एव मृत्युं श्रुति परायण जोमने किछि एहि शास्त्र इत्यादि जानि नहांति सेमाने यदि अन्य मानते तो मैंने जान सकते हैं तो श्रवण करी अन्य तो एवं अजान तो सुत्ता नहीं भी उपास दे भागवत गीता विधि बा कथा श्रवण करी यदि सेवन जान ले प्रकृतिरा में भगवान को भजन करीबा कथा भगवान को उपासना करे तले सेमान मध्य देवी चांदी तरण देव मृत्यु सूति परायण सेमान मध्य मृत्यु को पार हो करीबे तेणु आम कहार उद्देश्य था ये जो मोह से भगवान प्रति संबंध जानी नहीं भगवान प्रति आम आकर्षण आसुनी कि जो मैंने मुक्त जीव से सब भगवान प्रति आकर्षण रही यथा गंगा मसुम बुध जो भाव में गंगा नदी जल अबारित भाव में समुद्र को गति कै से भाव में जो मैंने मुक्त जीव तर सब भगवान प्रति से भाव में प्रेम रही तेणु वृंदावन जो मैंने सब लीला कर भगवान कृष्ण सहित जो मैंने सब अच्छा से मैंने समस्त मुक्त जीव साधारण व्यक्ति नुहत सुखदेव गोस्वामी से कथा दशम स्कंद द्वादश अध्याय से कथा कही ये इत्थं सतां ब्रह्म सुखानुभूत्या दास्य गतानां करदैव तेन मायासुतानां नरदारकेण साकं विजहु कृतपुण्य पुञ्जा जो मैंने भगवान सहित लीला करसंती से माने बहुत पुण्य कार्य करसंती जोथिपाई कि से माने आज भगवान सहित लीला करसंती जो मैंने इत्थं सतां ब्रह्म सुखानुभूत्या जो मैंने भगवान शांत रस भगवान सहित युक्त होती ज्ञान ज्ञानी मार्ग जो मैंने अग्रसर हो ज्ञान मार्ग ब्रह्म को जो मैंने चिंतन कर ब्रह्म चिंतन करते भगवान कृष्ण को देखते से तो ब्रह्म सुख अनुभव करता ब्रह्म सुखानुभूत्या जो मैंने भगवान सहित दास रस संबंधित रही दास्य गता पर दैवतेन जो मैंने दास्य रस भगवान सहित संबंधित अच्छा से कृष्ण जदि छोट पिला तथा से जानती ये आम श्रेष्ठ देवता पर दैवतेन माया सीता नरदार जो मैंने मायार अधीन अच्छा से मैंने कृष्ण को देखने से भावती ये साधारण मानव नरदार केण तेणु भगवान सहित जो लीला करकम बुझ कृतपुण्य पुंजा भगवान सहित जो लीला करते अनेक पुण्य कार्य कर भगवान सहित लीला कर तेणु वृंदावन जो गाभी मैने जो गोपी मैने भगवान सहित बात्सल्य सब संबंधित रही से पूर्वर तर निज पाना निज वर्ष मान जो भल पा न कृष्ण को अधिक स्नेह करते कि आज विपरीत हो गला कहीं भगवान कृष्ण निजे वर्षा होकरी बाड़क हो बाड़क मान निज को विस्तार कर जापर ना बलराम तो जापर ना भगवान कृष्ण जो आदिन जो लीला होता जो अघास बध होते से दिन बलराम मत जा गावी चरण से गाभिन वर्षा चारण से जा बलराम जन्म नक्षत्र से जाते तेणु भगवान कृष्ण जो आसराम जापर ना बलराम को जानवर तो स्कोप ना कहीं से भगवान तो कृष्ण सब आसु जो वर्षा मैंने जा पहुंचती देखी ये से जानपर बलराम जापर नीला गोटे वर्ष धरी चली सुखदेव गोस्वामी कहने चाहू नी कारण ये हूँ बहुत रहस्यमय लीला ये समस्त बुझीपारे ना कारण ये कुमार वयस लीला सांग बाड़क मैंने गौगंड वयस आलोचना कले कथा कहले कथा गोटे वर्ष मधे जो गायब होगा से विषय सुखदेव गोस्वामी कहना चाहू नी कि जेहेतु परीक्षित महाराज से प्रश्न पचारे कहीं कुमार वयस लीला गौगंड वयस सांग मैंने वर्णना कले से भगवान लीला टी सुखदेव गोस्वामी ए रहस्य टी उन्मोचन करेणु
ବର୍ତ୍ତମାନ ଆଗରୁ ଯେଉଁଭଳି ଭାବରେ ଗାଭୀମାନେ ଏବଂ ଗୋପୀମାନେ କୃଷ୍ଣଙ୍କୁ ଯେତିକି ଭଲ ପାଉଥିଲେ, ନିଜ ପିଲାଙ୍କ ଅପେକ୍ଷା ଅଧିକ ଭଲ ପାଉଥିଲେ, ସ୍ନେହ ବିଧାନ ବିନା ତାଙ୍କୁ ଅଧିକ ସ୍ନେହ ଥିଲା ତାଙ୍କ ପ୍ରତି, କିନ୍ତୁ ବର୍ତ୍ତମାନ ସେଟା ବଦଳିଗଲା। କାହିଁକି ନା ଭଗବାନ ନିଜେ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି, ତେଣୁ ସେ ନିଜ ପିଲା କୃଷ୍ଣଙ୍କୁ ଯେତିକି ଭଲ ପାଉଥିଲେ ବର୍ତ୍ତମାନ ନିଜ ପିଲାକୁ ମଧ୍ୟ ସେତିକି ଭଲ ପାଉଛନ୍ତି। ଏବଂ ପୂର୍ବପଦାଶ୍ରତି ହରେ ପୂର୍ବ ମାନେ ପୂର୍ବରୁ ଯେଉଁଭଳି ଭାବରେ ଭଲ ପାଉଥିଲେ, ଅଧିକା ଭଲ ପାଉଥିଲେ, ବର୍ତ୍ତମାନ ସେଟା ବଦଳିଗଲା। ସ୍ୱପି ହରେ ତୋ କଥା ମାୟା ବିନା, କିନ୍ତୁ ଭଗବାନ ନିଜକୁ ଯେ ବିସ୍ତାର କରିଛନ୍ତି ଏ କଥା ସେମାନେ ଜାଣିପାରୁନାହାନ୍ତି, କାରଣ ସେମାନେ ସେମାନେ ମଧ୍ୟ ମୋହ ହେଇକି ରହିଛନ୍ତି, ମୋହିତ ହେଇକି ରହିଛନ୍ତି। ଯେମିତି ବ୍ରହ୍ମା ମୋହିତ ହେଇକି ରହିଛନ୍ତି, ସେମାନେ ମଧ୍ୟ ମୋହିତ ହେଇକି ରହିଛନ୍ତି। ସେମାନେ ଜାଣିପାରୁନାହାନ୍ତି କ'ଣ ପାଇଁ ଏତେ ସ୍ନେହ ତାଙ୍କର ପିଲାମାନଙ୍କ ପ୍ରତି ରହୁଛି, କୃଷ୍ଣଙ୍କ ପ୍ରତି ଯେତିକି ଅଧିକ ଥିଲା ବର୍ତ୍ତମାନ ଯେଉଁ ନିଜ ପ୍ରତି ନିଜ ପିଲା ପ୍ରତି ଏବଂ କୃଷ୍ଣଙ୍କ ପ୍ରତି ଏକା ପ୍ରକାର ସ୍ନେହ ଆସୁଛି, ସେଟାର କାରଣ ସେମାନେ ଜାଣିପାରୁନାହାନ୍ତି, କାରଣ ସେମାନେ ମୋହଗ୍ରସ୍ତ ହେଇଯାଇଛନ୍ତି। ତେଣୁ ଏଇ ଯେଉଁ ମୋହଗ୍ରସ୍ତ ହେବା, ଆମେ ସମସ୍ତେ ମଧ୍ୟ ମୋହଗ୍ରସ୍ତ ହେଇକି ରହିଛେ, ଆମେ ଭଗବାନଙ୍କର ବୈରଙ୍ଗ ମାୟା ଦ୍ୱାରା ମୋହିତ ହେଇକି ରହିଛେ, ଏବଂ ବୃନ୍ଦାବନରେ ବା ଚିତ୍ ଜଗତରେ ଯେଉଁମାନେ ଅଛନ୍ତି ସେମାନେ ଭଗବାନଙ୍କର ଅନ୍ତରଙ୍ଗା ଶକ୍ତିରେ ମୋହଗ୍ରସ୍ତ ହେଇକି ରହିଛନ୍ତି, ଅନ୍ତରଙ୍ଗା ଶକ୍ତି ଦ୍ୱାରା ମୋହଗ୍ରସ୍ତ ହେଇକି ରହିଛନ୍ତି। ତେଣୁ ଭଗବାନ କହୁଛନ୍ତି ଭଗବତ ଗୀତାରେ, ତିବି ଗୁଣମୟୀ ଭାବି ରେଭି ସର୍ବମିଦଂ ଜଗତ୍ ମୋହିତଂ ନାମି ଜାନାତି ମାମେବ୍ୟ ପରମ ଭୟଂ। ଆମେ ସବୁ ମୋହିତ ହେଇକି ରହିଛେ କେଉଁଥିରେ, ନା ତ୍ରିବୀର ଗୁଣମୟୀ ଭାବି, ଏଇ ଭୌତିକ ଜଗତରେ ଯେଉଁ ତିନୋଟି ଗୁଣ ରହିଛି ସତ୍ଵ ରାଜ ତମ, ଏଇ ତିନୋଟି ଗୁଣ ଦ୍ୱାରା ଆମେ ସମସ୍ତେ ମୋହିତ ହେଇକି ରହିଛେ। ତେଣୁ ଯେହେତୁ ଆମେ ତ୍ରିଗୁଣ ଭିତରେ ରହିଛେ ଭଗବାନଙ୍କୁ ଆମେ ଜାଣିପାରିବା ନାହିଁ, କାରଣ ଭଗବାନ ହେଉଛନ୍ତି ଏ ତ୍ରିଗୁଣର ଉର୍ଦ୍ଧ୍ୱରେ, ମାମେବ୍ୟ ପରମ ଭୟଂ, ଭଗବାନ ହେଉଛନ୍ତି ଏ ତ୍ରିଗୁଣର ଉର୍ଦ୍ଧ୍ୱରେ। ତେଣୁ ଆମେ ସମସ୍ତେ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ ସୀତା କହିଛନ୍ତି ଯେ ପ୍ରକୃତେ କ୍ରିୟମାଣାନି ଗୁଣେଇ କର୍ମାଣି ସର୍ବଶଃ ଅହଂକାର ଗୁଣ୍ଡାତ୍ମା କର୍ତ୍ତାହଂ ଇତି ମନ୍ୟତେ। ପ୍ରକୃତ ଯେଉଁ ତ୍ରିଗୁଣ ରହିଛି ତ୍ରିଗୁଣ ଦ୍ୱାରା ସବୁକିଛି କାର୍ଯ୍ୟ କରାଯାଉଛି, କିନ୍ତୁ ଆମେ ଅହଂକାର ଗୁଣ୍ଡାତ୍ମା, ଆମର ଯେଉଁ ଅହଂକାର ରହିଛି ପ୍ରଭୁପାଦ ମହାରାଜ ଏ ଅହଂକାରକୁ ତାର ଯେଉଁ ଟ୍ରାନ୍ସଲେସନ କରିଛନ୍ତି ସେ କହୁଛନ୍ତି ଫଲ୍ସ ଇଗୋ, ଏ ମିଥ୍ୟା ଅହଙ୍କାର, ଏ ପ୍ରକୃତ ଅହଙ୍କାର ଆମ ନୁହଁ, ଆମେ ଯେଉଁ ନିଜକୁ କହୁଛେ ମୁଁ ବୋଲି ସେଇଟା ହେଉଛି ମିଥ୍ୟା ଅହଙ୍କାର। ଆମ ପ୍ରକୃତରେ ଆମେ ନିଜେ କିଏ ଆମେ ଜାଣିନେ, ତେଣୁ ଆମେ ନିଜକୁ କହୁଛେ ମୁଁ ବୋଲି ଏଇଟା ହେଉଛି ମିଥ୍ୟା ଅହଙ୍କାର, ଆମେ ନିଜକୁ ଏଇ ଶରୀର ବୋଲି ଭାବୁଛେ, ଅଧିକାଂଶ ଲୋକ ସେଇ ସ୍ତରରେ ଅଛନ୍ତି। ତେଣୁ ଭାଗବତ ଦଶମ ସ୍କନ୍ଧରେ 84 ଅଧ୍ୟାୟରେ ଭଗବାନ କଥା କୁରୁକ୍ଷେତ୍ରରେ ସବୁ ମୁନି ଋଷିମାନଙ୍କ କଥା କହିଛନ୍ତି, ସାଧାରଣ ଲୋକମାନେ ସେଇଭଳିଆ ମୋହିତ ହେଇକି ହେବା ଥିବାରୁ ନିଜକୁ ଏ ଶରୀର ବୋଲି ଭାବୁଛନ୍ତି। ଯଶାତ୍ମ ବୁଦ୍ଧି ଗୁଣପେ ତ୍ରିଧାତୁକେ ସୋଧି କଣତ୍ରାଦିଷୁ ଭୌମ୍ୟ ଇଜ୍ଜତି ଯତୀର୍ଥ ବୁଦ୍ଧି ଶରୀରେ ନ କରିଛି ଜନେଷୁ ଅଭିଜ୍ଞେଷୁ ସହାୟକ ଗୋପର। ଅଭିଜ୍ଞ ଯେଉଁମାନେ ବହୁତ ଉଚ୍ଚ ସ୍ଥିତିରେ ଅଛନ୍ତି ସେମାନଙ୍କ ବିଷୟରେ ଭଗବାନ କହୁଛନ୍ତି, ସାଧାରଣ ବ୍ୟକ୍ତିମାନଙ୍କ କଥା କହୁନାହାନ୍ତି। ଜନେଷୁ ଅଭିଜ୍ଞ ଲୋକମାନଙ୍କ ଭିତରେ ଯେଉଁମାନେ ବହୁତ ପ୍ରସିଦ୍ଧ ହୋଇକି ରହିଛନ୍ତି ସେମାନେ ମଧ୍ୟ ଏହି ସ୍ତରରେ ଅଛନ୍ତି, କାରଣ ସେମାନେ ମଧ୍ୟ ମାୟା ମୋହିତ ହୋଇକି ରହିଛନ୍ତି, ନିଜକୁ ଏ ଶରୀର ବୋଲି ଭାବୁଛନ୍ତି। ଏ ଶରୀରଟି ତିନୋଟି ଧାତୁରେ ତିଆରି, ଯଶାତ୍ମ ବୁଦ୍ଧି ଗୁଣପେ ତ୍ରିଧାତୁକେ ସୋଧି, ଯେଉଁ ଅହଙ୍କାର ବୋଲି କହୁଛନ୍ତି ଆତ୍ମା ବୋଲି ବା ମୁଁ ବୋଲି କହୁଛନ୍ତି ଯେଉଁ ଅହଙ୍କାର, ଏ ମିଥ୍ୟା ଅହଙ୍କାର, ଏ ତିନୋଟି ଧାତୁରେ ଶରୀରକୁ ନିର୍ମିତ ଶରୀରକୁ ସେମାନେ ଭାବୁଛନ୍ତି ନିଜେ ବୋଲି, କଫ ବାତ ପିତ ତିନୋଟି ଧାତୁ। ତେଣୁ ଆୟୁର୍ବେଦିକ ଶାସ୍ତ୍ରରେ ରହିଛି ଆମର ଯେତେବେଳେ ରୋଗ ହେଉଛି ସେ ରୋଗ ହେଉଛି କାହିଁକି ନା ତିନୋଟି ଧାତୁ ଠିକ୍ ପରିମାଣରେ ଯଦି ନ ରହିବ ତାହେଲେ ବିଭିନ୍ନ ପ୍ରକାର ରୋଗ ଆସିବ। ତେଣୁ ଆୟୁର୍ବେଦିକ ଶାସ୍ତ୍ରରେ ଯେଉଁ ସେମାନେ ଚିକିତ୍ସା ନିଦାନ କରନ୍ତି ତାର ସେଇଟା କରନ୍ତି, ସେମାନେ ସେଇ ତିନୋଟି ଧାତୁକୁ ସମାନ ପରିମାଣରେ ଯଦି କରିଦେବେ, ଶରୀରରେ ଯେଉଁ ତିନୋଟି ଧାତୁ ରହିଛି ସମାନ ପରିମାଣରେ ହେଇଗଲେ ତାହେଲେ ଆମ ରୋଗ ସବୁ ଭଲ ହେଇଯିବ।
ତେଣୁ ଏଇ ତିନୋଟି ଧାତୁରେ ତିଆରି କଫ ଭାତ ପିତ ତିନୋଟି ଧାତୁରେ ତିଆରି ଶରୀରକୁ ଲୋକମାନେ ସାଧାରଣ ଭାବନ୍ତି ନିଜେ ବୋଲି ଯଶାତ୍ମ ବୁଦ୍ଧି ନିଜକୁ ଭାବନ୍ତି ସେ ଶରୀର ସାଧାରଣ ଲୋକମାନଙ୍କ କଥା କହୁନାହାନ୍ତି ଜଣେଇଛୁ ଅଭିଜ୍ଞାସୁ ଯେଉଁମାନେ ଅତି ଉନ୍ନତ ସ୍ତର ସ୍ଥିତିରେ ଅଛନ୍ତି ତାଙ୍କ କଥା କହୁଛନ୍ତି ଭଗବାନ କୁରୁକ୍ଷେତ୍ରରେ ମୁନି ଋଷିମାନଙ୍କ କଥା ଭଗବାନ ନିଜେ କହୁଛନ୍ତି ଦଶମ ସ୍କନ୍ଧ ଚଉରାଶ ଅଧ୍ୟାୟରେ ଯେ ଯଶାତ୍ମ ବୁଦ୍ଧି ଗୁଣପେତ ଧାତୁକେ ସୋଧି କଳତ୍ରାଦିଶୁ ତାଙ୍କର ଧି ବା ତାଙ୍କର ବୁଦ୍ଧି ହେଉଛି ଏଇଭଳି ଭାବରେ ଆଉ ଟିକେ ଯେଉଁମାନଙ୍କର ବୁଦ୍ଧି ଉନ୍ନତ ସେମାନେ ଭାବନ୍ତି ଖାଲି ନିଜ ଶରୀର ପ୍ରତି ଯେଉଁ ରହିଛି ଡ୍ୟୁଟି ରହିଛି ବା ଯେଉଁ କର୍ତ୍ତବ୍ୟ ରହିଛି ତା ବ୍ୟତୀତ ତାଙ୍କର ଯେଉଁ କର୍ତ୍ତବ୍ୟ ରହିଛି ନିଜ କଳତ୍ରାଦିଶୁ ପତ୍ନୀ ବା ପିଲା ଛୁଆମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି ଏମିତି ଭାବନ୍ତି ତାଙ୍କୁ ମଧ୍ୟ ସେ ଭାବନ୍ତି ସେମାନେ ମଧ୍ୟ ସେଇ ଶରୀର ବୋଲି ଭାବନ୍ତି ନିଜକୁ ଯେତେବେଳେ ଶରୀର ବୋଲି ଭାବୁଛନ୍ତି ସେମାନଙ୍କୁ ଆଉ କ'ଣ ଅଲଗା ବୋଲି ଭାବିବେ ସେମାନେ ଆତ୍ମା ବିଷୟରେ କ'ଣ ତାଙ୍କର ଧାରଣା ରହିବ ଏବଂ ଆଉ ଟିକେ ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି କିନ୍ତୁ ସେଇ ଶରୀର ଧାରଣାରେ ଅଛନ୍ତି ସେମାନେ ଭାବନ୍ତି ନାହିଁ ଆମର କର୍ତ୍ତବ୍ୟ ଖାଲି ଆମର ଶରୀର ପ୍ରତି ବା ଆମର ପିଲା ଛୁଆମାନଙ୍କ ପ୍ରତି ଏତିକିରେ ସୀମିତ ହେଉନି ଆମର ଭୌମ୍ୟ ଇଜ୍ଜତି ଭୌମ୍ୟ ଇଜ୍ଜ ଯେଉଁ ଭୂମିରେ ଆମେ ଜନ୍ମଗ୍ରହଣ କରିଛେ ସେ ଭୂମି ଆମର ଇଜ୍ଜ ବା ଆମର ପୂଜ୍ୟ ଆମର କର୍ତ୍ତବ୍ୟ ହେଉଛି ସେ ଭୂମି ପ୍ରତି ରହିଛି ଜନନୀ ଜନ୍ମଭୂମି ସହ ସ୍ୱର୍ଗାଭୂମି କରିବା ସେ କୁହାଯାଉଛି ଜନ୍ମଭୂମି ମଧ୍ୟ ସେଭଳି ଭାବରେ ଆମର କର୍ତ୍ତବ୍ୟ ରହିଛି ଜନ୍ମଭୂମି ପ୍ରତି ଭୌମ୍ୟ ଇଜ୍ଜତି ଏବଂ ଯେଉଁମାନଙ୍କର ବୁଦ୍ଧି ଆଉ ଟିକେ ଉନ୍ନତ ସେମାନେ ଭାବନ୍ତି ନା ଖାଲି ଆମର ଭୂମି ପ୍ରତି ଯେଉଁ କର୍ତ୍ତବ୍ୟ ରହିଛି ସେତିକିରେ ଆମର ଜୀବନ ମାନେ ସୀମିତ ନୁହଁ ତୀର୍ଥ ଆମର ଧର୍ମ ପରିବାର ଅଛି ଆମର ଶରୀର ଆମର ଜୀବନର ମାନବ ଜନ୍ମର ଯେଉଁ ଧର୍ମ ରହିଛି ଆମେ କିଛି ତୀର୍ଥ କରିବା ଧର୍ମ ଆଚରଣ କରିବା ଧର୍ମ ଅର୍ଥ କାମ ମୁଖ୍ୟ ଯେଉଁ ରହିଛି ସେ ଧର୍ମ ଆଚରଣ କରିବା ପାଇଁ ସେମାନେ କ'ଣ ଭାବନ୍ତି ନା ତୀର୍ଥ ଭ୍ରମଣ କରିବା ପାଇଁ ସେମାନେ ଭାବନ୍ତି ତୀର୍ଥ ଭ୍ରମଣ କଲେ ପ୍ରକୃତରେ ଆମର ଧର୍ମ ହୋଇପାରିବ କିନ୍ତୁ ତୀର୍ଥ ଯେଉଁ ଯାଆନ୍ତି ତୀର୍ଥର ପ୍ରକୃତ ଉଦ୍ଦେଶ୍ୟ କ'ଣ ସେମାନେ ବୁଝିପାରନ୍ତି ନାହିଁ ସେମାନେ ଭାବନ୍ତି ଯା ତୀର୍ଥ ବୁଦ୍ଧି ସଲିଳି ଯେଉଁ ତୀର୍ଥକୁ ଯାଇଛନ୍ତି ସେଠି ନିକଟରେ ଯେଉଁ ସରୋବର ରହିଛି ବା ନଦୀ ରହିଛି ବା ସମୁଦ୍ର ରହିଛି ସେଇ ଜଳରେ ସ୍ନାନ କରିଦେଲେ ସେମାନେ ଭାବନ୍ତି ତୀର୍ଥ ଶେଷ ହେଇଗଲା ତୀର୍ଥ ହେଇଗଲା ବୋଲି ଯା ତୀର୍ଥ ବୁଦ୍ଧି ସଲିଳି କରିଛି ପ୍ରକୃତରେ ତୀର୍ଥ ଭ୍ରମଣର ଅର୍ଥ ହେଉଛି ତୀର୍ଥରେ ଯେଉଁମାନେ ସାଧୁମାନେ ଅଛନ୍ତି ତାଙ୍କଠାରୁ ଭଗବାନ କଥା ଶୁଣିବା ଇଏ ହେଉଛି ତୀର୍ଥର ଉଦ୍ଦେଶ୍ୟ କିନ୍ତୁ ସେମାନେ ଭାବନ୍ତି କ'ଣ ନା ଯଦି ସେଇ ଜଳରେ ସ୍ନାନ କରିଦେଲେ ଆମର ତୀର୍ଥ ସମ୍ପନ୍ନ ହୋଇଗଲା ଆମ ଧର୍ମ କାର୍ଯ୍ୟ ହୋଇଗଲା ତେଣୁ ଭଗବାନ କହୁଛନ୍ତି ଯେଉଁମାନେ ଏହି ସ୍ଥିତିରେ ଅଛନ୍ତି ଜନେଷୁ ଅଭିଜ୍ଞାସୁ ସୈବ ଗୋଫର ଯଦିଓ ଅନ୍ୟମାନେ ତାଙ୍କୁ ବହୁତ ଉଚ୍ଚ ସ୍ଥିତିରେ ବୋଲି ଭାବନ୍ତି ତାଙ୍କୁ ପୂଜା କରନ୍ତି କିନ୍ତୁ ସେମାନେ ଗାଭୀ ଏବଂ ଗଧ ଏହି ଶ୍ରେଣୀରେ ଅଛନ୍ତି ବା ଏଇ ତାଙ୍କର ଚେତନା ଏତେ ଉନ୍ନତ ନୁହଁ ବୋଲି କହିବା ତେଣୁ ସମସ୍ତେ ମୋହିତ ହେଇକି ରହିଛନ୍ତି ବହିରଙ୍ଗା ମାୟାରେ ସମସ୍ତେ ମୋହିତ ହେଇକି ରହିଛନ୍ତି ତେଣୁ ସେମାନେ ଭାବୁଛନ୍ତି ସେ ଯାହା ସବୁ କାର୍ଯ୍ୟ କରୁଛନ୍ତି ସେସବୁ ନିଜେ କରୁଛନ୍ତି ବୋଲି ପ୍ରକୃତି କ୍ରିୟମାଣାନି ଗୁଣେଇ କର୍ମାଣି ସରସ ଅହଙ୍କାର ମହାତ୍ମା କର୍ତ୍ତା ହମିତି ମାନ୍ୟତି ନିଜକୁ କର୍ତ୍ତା ବୋଲି ଭାବନ୍ତି ନିଜେ ଆମେ ସବୁ କରୁଛେ ବୋଲି ଏ ତ୍ରିଗୁଣ ମୋହିତ ହେଇକି ସେମାନେ କାର୍ଯ୍ୟ କରୁଛନ୍ତି ସେହିଭଳି ଭାବରେ ଯେଉଁମାନେ ଉନ୍ନତ ଯେଉଁମାନେ ଚିତ୍ସରରେ ଅଛନ୍ତି ଚିତ୍ ଜଗତରେ ଅଛନ୍ତି ଯାହା ଭଗବାନ କ୍ରୀଡ଼ାରେ ଯେଉଁମାନେ ସବୁ ଅଂଶଗ୍ରହଣ କରନ୍ତି ସେମାନେ ମଧ୍ୟ ଭଗବାନଙ୍କର ଏ ଯେଉଁ ଅନ୍ତରଙ୍ଗା ଶକ୍ତି ରହିଛି ଏ ଅନ୍ତରଙ୍ଗା ଶକ୍ତିରେ ସେମାନେ ମୋହିତ ହେଇକି ରହିଥାନ୍ତି ଅନ୍ତରଙ୍ଗା ଶକ୍ତି ମହାତ୍ମା ଅନୁସ୍ତୁ ମାଙ୍କ ଅର୍ଥ ଦୈବିଂ ପ୍ରକୃତି ମା ସୀତା ଯଦିଓ ସେମାନେ ବଦ୍ଧ ଜୀବନ ହୁଅନ୍ତି ସେମାନେ ମହାତ୍ମା ସେମାନେ ତ୍ରିଗୁଣ ଭିତରେ ନଥାନ୍ତି କିନ୍ତୁ ସେମାନେ ମଧ୍ୟ ଭଗବାନଙ୍କର ଯେଉଁ ଦୈବୀ ପ୍ରକୃତି ରହିଛି ଅନ୍ତରଙ୍ଗା ପ୍ରକୃତି ରହିଛି ଏ ଅନ୍ତରଙ୍ଗା ଶକ୍ତିରେ ମଧ୍ୟ ସେମାନେ ମୋହିତ ହେଇକି ରହିଥାନ୍ତି ମହାତ୍ମା ଅନୁସ୍ତୁ ମାଙ୍କ ଅର୍ଥ ଦୈବିଂ ପ୍ରକୃତି ମା ସୀତା କିନ୍ତୁ କେମିତି ଜାଣିବା ଜଣେ ଏଇ ନିମ୍ନ ବହିରଙ୍ଗା ଶକ୍ତି ଦ୍ୱାରା ମୋହିତ ହେଇକି ରହିଛି ବା ଅନ୍ତରଙ୍ଗା ଶକ୍ତିରେ ମୋହିତ ହେଇକି ରହିଛି କେମିତି ଜାଣିବା ତଥା କ'ଣ ଜାଣିବା ନା ଭଜନ୍ତି ଅନ୍ୟ ମନସୁ, ସେମାନେ ଯେଉଁମାନେ ଭଗବାନଙ୍କର ଅନ୍ତରଙ୍ଗ ଶକ୍ତିରେ ମୋହି ଦେଇକି ରହିଛନ୍ତି ସେମାନେ ଭଗବାନଙ୍କର ଭଜନ କରନ୍ତି। ମହାତ୍ମା ମାନସୁ ମାନ ପାଠ ଦୈବୀ ପ୍ରକୃତି ମାସୁତା ଭଜନ୍ତି ଅନ୍ୟ ମନସୁ ଜ୍ଞାତ ଭୂତାଦି ମବ୍ୟୟମ। ସେମାନେ ଜାଣନ୍ତି ସବୁକିଛି ଭଗବାନଙ୍କର ସବୁକିଛି ଅବ୍ୟୟ, ତାହେଲେ ଭଗବାନ କିଛି ନଷ୍ଟ ହେବନି, ବ୍ୟୟ ହେବନି, ସବୁ ଯାହା କିଛି ଅଛି ଭଗବାନଙ୍କର। ତେଣୁ ତାଙ୍କର ଲକ୍ଷଣ ହେଉଛି ସେମାନେ ସତତଂ କୀର୍ତ୍ତୟନ୍ତୁ ମାମ ଯଥନ୍ତଶ୍ଚ ଦୃଢ଼ବ୍ରତା ନମସ୍ୟନ୍ତଶ୍ଚ ମାମ ଅତ୍ୟା ନିତ୍ୟ ଯୁକ୍ତା ନିତ୍ୟ ଯୁକ୍ତା ଆକାଶ। ସେମାନେ ସବୁବେଳେ ଭଗବାନଙ୍କର କୀର୍ତ୍ତନ କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଇଏ ହେଉଛି ମହାତ୍ମାଙ୍କର ଲକ୍ଷ୍ମୀ। ସତତଂ କୀର୍ତ୍ତୟନ୍ତୁ ମାମ, ସେମାନେ ସବୁବେଳେ ଭଗବାନଙ୍କର କୀର୍ତ୍ତନ କରୁଥିବେ, ଭଗବାନ ନାମ କେତେବେଳେ ଶ୍ରବଣ କରୁଥିବେ, କେତେବେଳେ ସ୍ମରଣ କରୁଥିବେ, କେତେବେଳେ କୀର୍ତ୍ତନ କରୁଥିବେ, ବା ଯେଉଁ ଭକ୍ତିର ନଅଟି ଅଙ୍ଗ ରହିଛି ସେ ନଅଟି ଅଙ୍ଗକୁ ସେ ଆଚରଣ କରୁଥିବେ। ଇହା ଯସ୍ୟ ହରେ ଦାସ୍ୟ କର୍ମଣା ମନସା ଗିରା ନିଖିଳାସୁ ଅବସ୍ଥାସୁ ଜୀବନ୍ମୁକ୍ତ ଶୌଚ୍ୟତେ। ଏମାନେ ହେଉଛନ୍ତି ଜୀବନ୍ମୁକ୍ତ ବା ମହାତ୍ମା, ଏମାନେ ହେଉଛନ୍ତି ଭଗବାନଙ୍କ ଦାସ। ଏହା ଯଶ ହରେ ଦାସ୍ୟ, ସେମାନେ ସେ କାୟ ମନ ବାକ୍ୟରେ କର୍ମଣା ମନସା ଗିରା ନିଖିଳାସୁ ଅବି ଅବସ୍ଥା ଆସୁ। ଆମର ତିନୋଟି ଅବସ୍ଥା ରହିଛି, ଗୋଟେ ଜାଗ୍ରତ ଅବସ୍ଥା, ଗୋଟେ ସୁପ୍ତ ଅବସ୍ଥା, ଆଉ ଗୋଟେ ହେଉଛି ସ୍ୱପ୍ନ, ସ୍ୱପ୍ନର ଅବସ୍ଥା, ସ୍ୱପ୍ନ ଆମେ ଦେଖୁଛୁ ଯେଉଁ ସମୟଟା। ଏଇ ତିନୋଟି ଅବସ୍ଥାରେ ନିଖିଳାସୁ ଅବି ଅବସ୍ଥା ଆସୁ ଜୀବନ୍ମୁକ୍ତ ଶୌଚ୍ୟତେ, ସେମାନେ ଜୀବନ ମୁକ୍ତ, ସେମାନେ ବଦ୍ଧ ଜୀବନ ହୁଅନ୍ତି, ସେମାନେ ମୁକ୍ତ ଜୀବନ ମହାତ୍ମା ସେମାନେ। କିନ୍ତୁ ଯେଉଁମାନେ ବଦ୍ଧ ଜୀବ ତା ପରସ୍ପର ସେଟା କୁହାଯାଏ ବଦ୍ଧ ଜୀବ ଯେଉଁ ଲକ୍ଷଣ, ମହାତ୍ମା ମାନସୁ ମାଙ୍କ ପାର୍ଥ ଦୈବିକ ପ୍ରକୃତି ବଦନ୍ତି ଅନ୍ୟ ମନୁଷ୍ୟ ପାର୍ଥ ବୁଦ୍ଧ ସତତଂ କୀର୍ତ୍ତୟନ୍ତୁ ମାମ ଯତନ୍ତଶ୍ଚ ଦୃଢ଼ବ୍ରତା ନମସ୍ୟନ୍ତଶ୍ଚ ମାମ ଭକ୍ତ୍ୟା ନିତ୍ୟ ଯୁକ୍ତା ଆକାଶେ। କିନ୍ତୁ ଯେଉଁମାନେ ବଦ୍ଧ ଜୀବ ସେମାନଙ୍କର କ'ଣ, ମୋଘାଶା ମୋଘ ପରିମାଣ ମୋଘ ଜ୍ଞାନ ବିଚେତସ ରାକ୍ଷସୀ ମାସୁରୀ ଚୈବ ପ୍ରକୃତି ମୋହିନୀ ସୀତା। ଆ ପୂର୍ବଶ୍ଳୋକ ସୀତା କହୁଛନ୍ତି ଭଗବାନ ପ୍ରକୃତି ମୋହିନୀ ସୀତା, ଏ ତିନି ଗୁଣ ଯେଉଁ ରହିଛି ସତ୍ୟ ରଜ ତମ ତ୍ରିଗୁଣ ଭିତରେ ସେମାନେ ରହିଥାନ୍ତି। ତେଣୁ ତାଙ୍କର ସମସ୍ତ ଆଶା ବିଫଳ ହେଇଯାଏ, ମୋଘ ଆଶା ମୋଘ କର୍ମାଣ ଯେଉଁ ସବୁ କାର୍ଯ୍ୟ କରନ୍ତି ସେସବୁ କିଛି ବିଫଳ ହେଇଯାଏ, ଏବଂ ଯଦି ବା କିଛି ତାଙ୍କର ଜ୍ଞାନ ଅଛି ସେ ଜ୍ଞାନ ମଧ୍ୟ ବିଫଳ ହେଇଯାଏ। ମୋଘ ଜ୍ଞାନ ବିଚେତ କାହିଁକି ନା ରାକ୍ଷସୀ ମାସୁରୀ ଚୈବ ପ୍ରକୃତି ମୋହିନୀ ସୀତା, ଯେଉଁ ଆସୁରୀ ପ୍ରକୃତି ବା ରାକ୍ଷସୀ ପ୍ରକୃତି ମୋହିନୀ ପ୍ରକୃତି ଏଇ ଭଗବାନଙ୍କର ଯେଉଁ ତିନିଟି ଗୁଣ ରହିଛି ସତରଜତମ ଏଇ ତ୍ରିଗୁଣ ଭିତରେ ସେମାନେ ଥାଆନ୍ତି, ତେଣୁକରି ତାଙ୍କର ସବୁକିଛି ବିଫଳ ହେଇଯାଏ। ଯଦି ସେମାନେ କର୍ମୀ ଥାନ୍ତି, ଯଦି ଭଗବାନଙ୍କର ଆଶ୍ରୟ ନେଇନଥାନ୍ତି, ତାହେଲେ ସେମାନେ ଉନ୍ନତ ଲୋକକୁ ଯାଇପାରିବେ ନାହିଁ। ଯଦି ସେମାନେ ଜ୍ଞାନୀ ଥାନ୍ତି, ଯଦି ଭଗବାନଙ୍କର ଭକ୍ତି କରୁନାହାନ୍ତି, ତାହେଲେ ସେମାନେ ମୁକ୍ତ ହେଇପାରନ୍ତି ନାହିଁ। ତେଣୁ ଯେଉଁମାନେ ଏଇ ତ୍ରିଗୁଣ ଭିତରେ ରହିଛନ୍ତି ସେମାନେ ମଧ୍ୟ ମୋହିତ ହୋଇକି ରହିଛନ୍ତି, ଏବଂ ଯେଉଁମାନେ ତ୍ରିଗୁଣ ଉର୍ଦ୍ଧ୍ୱରେ ରହିଛନ୍ତି ସେମାନେ ଭଗବାନଙ୍କ ଅନ୍ତରଙ୍ଗ ଶକ୍ତିରେ ମୋହିତ ହୋଇକି ରହିଛନ୍ତି। ତେଣୁ ଭଗବାନ ଯେତେବେଳେ ଆଜି ବିସ୍ତାର କରି ଫେରୁଛନ୍ତି, ବୃନ୍ଦାବନ ଫେରୁଛନ୍ତି, ଗୋଷ୍ଠୀକୁ ସବୁ ତାଙ୍କର ନିଜ ଘରକୁ ଆସୁଛନ୍ତି ବା ଗୋଷ୍ଠକୁ ସବୁ ପ୍ରବେଶ କରୁଛନ୍ତି, ତେଣୁ ତାଙ୍କର ଗୋପବାଳକମାନଙ୍କର ମାଆମାନେ ତାଙ୍କୁ ଅତ୍ୟନ୍ତ ଆଜି ଅଧିକ ସ୍ନେହ କରୁଛନ୍ତି। କିନ୍ତୁ କ'ଣ ପାଇଁ ସେ ସ୍ନେହ ଅଧିକ ହେଉଛି ସେମାନେ ସେ ଜାଣିପାରୁନାହାନ୍ତି। ଏବଂ ସେହିଭଳି ଭାବରେ ଗାଭୀମାନେ ମଧ୍ୟ ଯେତେବେଳେ ଆସି ପହଞ୍ଚନ୍ତି, ଗୋଷ୍ଠୀରେ ଆସି ପହଞ୍ଚନ୍ତି, ସେମାନେ ହୁଙ୍କାର କରି ତାଙ୍କର ବତ୍ସାମାନଙ୍କୁ ଡାକୁଛନ୍ତି, ବୁଲାଉଛନ୍ତି, ଆହୁତା ପୂର୍ବ ଶ୍ଳୋକରେ କୁହାଯାଇଛି ତାଙ୍କୁ ଯେତେବେଳେ ଆହ୍ୱାନ କରୁଛନ୍ତି, ବତ୍ସାମାନେ ଯେତେବେଳେ ଆସି ପହଞ୍ଚନ୍ତି ତାଙ୍କୁ ସେ ମଧ୍ୟ ଅଧିକ ସ୍ନେହ ତାଙ୍କର ଆସୁଛି। ତେଣୁ ଏହିଭଳି ଭାବରେ ଗୋଟିଏ ବର୍ଷ ଧରି ଏ ଲୀଳାଟି ଚାଲିଛି। କୁମାର ବୟସର ଅନ୍ତିମ ଯେଉଁ ପଞ୍ଚମ ବର୍ଷ ଲୀଳା ହେଇଥିଲା, ଏଇଭଳି ଭାବରେ ଭଗବାନ ନିଜକୁ ବିସ୍ତାର କରି ସବୁ ଲୀଳା କରିଛି। କିନ୍ତୁ ଏ କଥା କେହି ଜାଣିପାରୁନାହାନ୍ତି। ଗୋଟିଏ ବର୍ଷ ବିତିବାକୁ ଆଉ ପାଞ୍ଚ ଛଅ ଦିନ ଅଛି, ଏ ଲୀଳାଟିର ରହସ୍ୟ ଉନ୍ମୋଚନ ହେଲା, ଆଉ ପରେ ବର୍ଣ୍ଣନା କରାଯିବ। ସେଇଟା ସେଇଠି ଜଣାପଡ଼ୁଛି ଯେ ବଳରାମ ମଧ୍ୟ ଏଇ ଯେଉଁ ଗୋଟିଏ ବର୍ଷ କାଳ ଭଗବାନ କୃଷ୍ଣଙ୍କ ସହିତ ଲୀଳା କଲେ, ସିଏ ବି ଜାଣିପାରିଲେନି ଯେ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି ବୋଲି। ଆଉ ଅନ୍ୟମାନଙ୍କ କଥା କ'ଣ କହିବା, ସ୍ୱୟଂ ଭଗବାନ ବଳରାମ ସେ ମଧ୍ୟ ଜାଣିପାରୁନାହାନ୍ତି ଯେ ଭଗବାନ କୃଷ୍ଣ ନିଜକୁ ବିସ୍ତାର କରି ଏସବୁ ଲୀଳା ହେଉଛି। ସେ ଭାବୁଛନ୍ତି ସୁଦାମ ଏ ସୁବଳ ଏ ମଧୁମଙ୍ଗଳ ଇତ୍ୟାଦି ଯେଉଁମାନେ ଅଛନ୍ତି ସେ ଭାବୁଛନ୍ତି ଏମାନେ ସେଇଭଳି ଭାବୁଛନ୍ତି, ଭଗବାନ ବଳରାମ ମଧ୍ୟ ଜାଣିପାରୁନାହାନ୍ତି। ଏ ଲୀଳାଟିର ରହସ୍ୟ ଉନ୍ମୋଚନ ହେଇଛି ଯେତେବେଳେ ଏଇ ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ହେବାକୁ ଆଉ ପାଞ୍ଚ ଛଅ ଦିନ ଅଛି, ସେଇ ଗୋଟିଏ ଘଟଣା ଘଟିଛି ଯେଉଁ ଘଟଣା ପାଇଁକି ବଳରାମ ଜାଣିପାରିଲେ ପ୍ରକୃତ ନିଜେ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି, ନହେଲେ ସେ ମଧ୍ୟ ଜାଣିପାରୁନଥିଲେ। ଏ କଥା ପରେ ବର୍ଣ୍ଣନା କରାଯିବ, ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାଇ ଗୌତମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ।